మీ బాగుంది చూసిన బెహరా కోచ్ పచ్చస్తున్న ఒక పేరు ଆମର ଯୋଉ ପାଣି ଯୋଉ ଆସୁଛି ଠିକ ଟାଇମରେ ବି ପାଣି ଆସୁନି ଆଉ ଆମର ଯୋଉ ପାଣି ପାଇପ ଯୋଉ ଲଗେଇଛନ୍ତି ମିଟରଟା ସେଇଟା ଠିକରେ ବି ପାଣି ଆସୁ ଆମକୁ ଗିନା ତାଟିଆ ଧରିକି ପାଣିଟାକୁ ବାହାର କରିବାକୁ ପଡୁଛି ପାଣି ଠିକ ସେ ଆସୁନି ପୁରା ସ୍ଲୋ ଆସୁଛି ଆଉ ଦୟାକରି ବି ପାଣି ଯଦି ଟାଇମିଂରେ ଠିକ ହୁଅନ୍ତା ପାଣି ଯଦି ଟିକେ ସ୍ପିଡ୍ ଆସନ୍ତା ତାହେଲେ ଆମେ ପିଇବା ପାଇଁ ସୁବିଧା ହୁଅନ୍ତା।